ନମସ୍କାର। ଆପଣ ଜାଣନ୍ତି କି ଈଶ୍ୱରଙ୍କ ପବିତ୍ର ଆତ୍ମା ଲୋକମାନଙ୍କ ଠାରେ ବାସ କରନ୍ତି? କେବେ ଏବଂ କିପରି ଘଟିଲା ସେ ବିଷୟ ଆପଣଙ୍କୁ କହିବି। 26:1-2000 ବର୍ଷ ପୂର୍ବେ ଯୀଶୁ ସ୍ୱର୍ଗରୁ ଏ ପୃଥିବୀକୁ ଆସିଥିଲେ। ଈଶ୍ୱର ପ୍ରକୃତରେ କ'ଣ ପସନ୍ଦ କରନ୍ତି ତାହା ଜଣାଇବା ପାଇଁ ସେ ଆସିଥିଲେ। ଯୀଶୁଙ୍କ ବିନା ଆମ ଆତ୍ମା ମୃତ, ଆମେ ଈଶ୍ୱରଙ୍କ ଠାରୁ ବିମୁଖ ହୋଇଅଛୁ। ଯୀଶୁ ଆମକୁ ଈଶ୍ୱରଙ୍କ ସମ୍ମୁଖକୁ ଫେରାନ୍ତି। ଦୁଷ୍ଟ ଲୋକେ ଯୀଶୁଙ୍କୁ ଗୋଟିଏ କୃଶ କାଠରେ କଣ୍ଟା ମାରି ମାରିଦେଲେ, କିନ୍ତୁ 3 ଦିନ ପରେ ପୁନର୍ଥିତ ହେଲେ। ତାଙ୍କୁ ବିଶ୍ୱାସ କରିଥିବା ଅନେକ ଲୋକ ତାଙ୍କୁ ଦେଖିଲେ। ପୁଣି ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ପବିତ୍ର ଆତ୍ମା ପ୍ରାପ୍ତ ହୋଇ ଶକ୍ତି ପ୍ରାପ୍ତ ହେବ, ତହିଁରେ ତୁମ୍ଭେମାନେ ଜଗତର ଶେଷ ପ୍ରାନ୍ତ ଯାଏ ମୋ ବିଷୟରେ ଲୋକଙ୍କୁ କହିବ। ତହିଁରେ ଏ ଛବି ଅନୁସାରେ ଯୀଶୁ ସ୍ୱର୍ଗାରୋହଣ କଲେ। ପୁଣି ସେହି ପ୍ରକାରେ ଦିନେ ସେ ଏ ଧରାକୁ ଫେରି ଆସିବେ।